ആകാശവാണി. ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି. ମୁଖ୍ୟ ସମ୍ବାଦ, ବିହାର ବିଧାନସଭାର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ. ଅପରାହ୍ନ 5ଟା ସୁଦ୍ଧା 60%ରୁ ଅଧିକ ମତଦାତା ସାବ୍ୟସ୍ତ କରିଛନ୍ତି ମତାଧିକାର. ବନ୍ଦେ ମାତରମ୍ ସଙ୍ଗୀତର 150ତମ ବର୍ଷ ପୂର୍ତ୍ତି ଅବସରରେ ବର୍ଷବ୍ୟାପୀ କାର୍ଯ୍ୟକ୍ରମକୁ ଆସନ୍ତାକାଲି ନୂଆଦିଲ୍ଲୀରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ. ଆଙ୍ଗୋଲା ଓ ବୋତ୍ସୁଆନାକୁ ଆସନ୍ତା ଶନିବାରଠାରୁ 6-ଦିନିଆ ଗସ୍ତରେ ଯିବେ ରାଷ୍ଟ୍ରପତି. ସଂସଦ ଖେଳ ମହୋତ୍ସବର ଅଂଶସ୍ୱରୂପ ନୂଆଦିଲ୍ଲୀରେ ଆସନ୍ତା 16 ତାରିଖରେ ଆୟୋଜିତ ହେବ ନମୋ ଦୌଡ଼ ମାରାଥନ୍, ଏବଂ କୁଇନ୍ସଲ୍ୟାଣ୍ଡ T20ରେ ଅଷ୍ଟ୍ରେଲିଆକୁ 48 ରନ୍ରେ ପରାସ୍ତ କଲା ଭାରତ, ସିରିଜ୍ରେ 2-1 ଆଗୁଆ. ବିହାର ବିଧାନସଭାର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି. ଅପରାହ୍ନ 5ଟା ସୁଦ୍ଧା ମିଳିଥିବା ପ୍ରାଥମିକ ସୂଚନା ଅନୁଯାୟୀ ମତଦାନ ହାର 60.13% ରହିଥିଲା। ମୁଜାଫରପୁରରେ 64.63%, ଗୋପାଳଗଞ୍ଜରେ 64.96% ଏବଂ ବେଗୁସରାଇରେ ସବୁଠାରୁ ଅଧିକ 67.32% ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି। 18ଟି ଜିଲ୍ଲାର 121ଟି ବିଧାନସଭା ଆସନ ପାଇଁ ଆଜି ମତଦାନ ଅନୁଷ୍ଠିତ ହୋଇଥିଲା। ଏହି ପର୍ଯ୍ୟାୟରେ ବିଭିନ୍ନ ରାଜନୈତିକ ଦଳର ରାଜ୍ୟସ୍ତରୀୟ ନେତୃବୃନ୍ଦଙ୍କର ରାଜନୈତିକ ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇଯାଇଛି। ସେମାନଙ୍କ ମଧ୍ୟରେ ବିଜେପି ନେତା ତଥା ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ, ବିଜୟ କୁମାର ସିହ୍ନାଙ୍କ ସମେତ ନୀତିଶ କୁମାରଙ୍କ ମନ୍ତ୍ରିମଣ୍ଡଳର 16 ଜଣ ମନ୍ତ୍ରୀ ଏବଂ ଆର୍ଜେଡି ନେତା ତଥା ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ପ୍ରସାଦ ଯାଦବ ମଧ୍ୟ ରହିଛନ୍ତି। ଅନ୍ୟପକ୍ଷରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଜୋର ଧରିଛି। ବିଭିନ୍ନ ରାଜନୈତିକ ଦଳର ଷ୍ଟାର ପ୍ରଚାରକ ଏବଂ ପ୍ରାର୍ଥୀ ର୍ୟାଲି ଜନସମାବେଶ ମାଧ୍ୟମରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ 20 ଜିଲ୍ଲାର 122 ଆସନରେ ଆସନ୍ତା 11 ତାରିଖରେ ମତଗ୍ରହଣ କରାଯିବ। 14 ତାରିଖରେ ଭୋଟ୍ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନୂଆଦିଲ୍ଲୀରେ ଜାତୀୟ ଗୀତ ବନ୍ଦେ ମାତରମ୍ର 150ତମ ବର୍ଷ ପୂର୍ତ୍ତି ଅବସରରେ ବର୍ଷବ୍ୟାପୀ ହେବାକୁ ଥିବା କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଏହି ଉଦ୍ଘାଟନୀ ସମାରୋହ ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମ ଆସନ୍ତାକାଲିଠାରୁ ଆରମ୍ଭ ହୋଇ 2026 ନଭେମ୍ବର 7 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡ଼ିଛି। ଏହି ସଙ୍ଗୀତର କାଳଜୟୀ ରଚନା ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ ପ୍ରେରଣା ଯୋଗାଇବା ସହିତ ଜାତୀୟ ଗର୍ବ ଓ ଏକତାକୁ ବଜାୟ ରଖିବା ଦିଗରେ ଏକ ପ୍ରେରଣାର ଉତ୍ସ ହୋଇ ରହିଛି। ଏହି ବର୍ଷବ୍ୟାପୀ କାର୍ଯ୍ୟକ୍ରମ ଆୟୋଜନ ସମ୍ପର୍କିତ ଏକ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ଗତ 1 ତାରିଖରେ ମଞ୍ଜୁରୀ ପ୍ରଦାନ କରିଥିଲେ। ଆସନ୍ତାକାଲି ଏହି ଅବସରରେ ପ୍ରାମାଣିକ ଚିତ୍ର ପ୍ରଦର୍ଶନ ସହିତ ପ୍ରଧାନମନ୍ତ୍ରୀ ସ୍ମାରକୀ ଡାକଟିକଟ ଓ ମୁଦ୍ରାର ଉନ୍ମୋଚନ କରାଯିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଶନିବାରଠାରୁ ଆଙ୍ଗୋଲା ଏବଂ ବୋତ୍ସୁଆନାକୁ 6-ଦିନିଆ ଗସ୍ତରେ ଯିବେ। ନୂଆଦିଲ୍ଲୀଠାରେ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ମନ୍ତ୍ରଣାଳୟର ଆର୍ଥିକ ସହଯୋଗ ବିଭାଗ ସଚିବ ସୁଧାକର ଦଲେଲା କହିଛନ୍ତି, ଏହି ଦୁଇ ରାଷ୍ଟ୍ରକୁ ଗସ୍ତ କରିବାରେ ରାଷ୍ଟ୍ରପତି ମୁର୍ମୁ ହେବେ ଭାରତର ପ୍ରଥମ ରାଷ୍ଟ୍ରମୁଖ୍ୟ। ସେ କହିଛନ୍ତି, ଏହି ଗସ୍ତ ଅବସରରେ ରାଷ୍ଟ୍ରପତି ମୁର୍ମୁ ତାଙ୍କର ଆଙ୍ଗୋଲା ପ୍ରତିପକ୍ଷଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଆସନ୍ତା 11 ତାରିଖରେ ଆଙ୍ଗୋଲା ସ୍ୱାଧୀନତାର 50ତମ ବାର୍ଷିକୀ ସମାରୋହରେ ରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଆଙ୍ଗୋଲା ସଂସଦକୁ ରାଷ୍ଟ୍ରପତି ମୁର୍ମୁ ସମ୍ବୋଧନ କରିବା ସହ ସେଠାରେ ବସବାସ କରୁଥିବା ପ୍ରବାସୀ ଭାରତୀୟଙ୍କ ସହ ମତ ବିନିମୟ କରିବେ ବୋଲି ଶ୍ରୀ ଦଲେଲା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଶନିବାର ଦିନ ନୂଆଦିଲ୍ଲୀରେ ଆଇନଗତ ସହାୟତା ପ୍ରଦାନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଆୟୋଜିତ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଜାତୀୟ ନ୍ୟାୟିକ ସେବା କର୍ତ୍ତୃପକ୍ଷ ଦ୍ୱାରା ପ୍ରସ୍ତୁତ ପ୍ରଶିକ୍ଷଣ ପାଠ୍ୟକ୍ରମକୁ ଉନ୍ମୋଚନ କରିବେ। ଦୁଇଦିନ ଧରି ହେବାକୁ ଥିବା ଏହି ସମ୍ମିଳନୀରେ ନ୍ୟାୟ ସେବା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ। ସମ୍ମିଳନୀରେ ଆଇନଜୀବୀ, ସ୍ୱେଚ୍ଛାସେବୀ ଓ ବିଭିନ୍ନ ଆଇନ ସମ୍ପର୍କିତ ଅନୁଷ୍ଠାନ ଯୋଗଦେବେ। ମହିଳାଙ୍କ ବିରୁଦ୍ଧରେ ସାଇବର ଅପରାଧ ଉପରେ ଆଧାରିତ ଦେଶବ୍ୟାପୀ ପରାମର୍ଶ ଅଧିବେଶନ ଜାତୀୟ ମହିଳା କମିଶନଙ୍କ ପକ୍ଷରୁ ଆୟୋଜିତ ହୋଇଯାଇଛି। ଏହି ଅବସରରେ ସଂଗ୍ରହ କରାଯାଇଥିବା ମତାମତକୁ ପାଥେୟ କରି କମିଶନ ତାଙ୍କର ସୁପାରିଶ ସରକାରଙ୍କ ପାଖରେ ଉପସ୍ଥାପନ କରିଛନ୍ତି ବୋଲି ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ବିଜୟା ରାହତକର କହିଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ସହ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସେ କହିଛନ୍ତି, ଏହି ପରାମର୍ଶ ଅଧିବେଶନଗୁଡ଼ିକରେ ସାଇବର ଅପରାଧ ଏବଂ ମହିଳାଙ୍କ ବିରୁଦ୍ଧରେ ଅନ୍ୟାନ୍ୟ ଅପରାଧକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ବହୁ ମତାମତ କମିଶନଙ୍କ ହସ୍ତଗତ ହୋଇଛି। ସେ କହିଛନ୍ତି,
आज हम देख रहे हैं कि बहुत बड़े पैमाने पे साइबर बुलिंग होता है, डीप फेक के अनेक प्रकरण सामने आ जाते हैं। ऐसे अनेक अनेक समस्याओं का सामना कर रहे हैं। हमने एक कंसल्टेशन किया है, उससे अनेक अनेक चीजें सामने आई है कि किस तरीके से हम ऐसे गलत चीजों को हम रोक सकते हैं।
ସାଇବର ଅପରାଧ କିମ୍ବା ଅନ୍ୟାନ୍ୟ କୌଣସି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେଲେ ଦ୍ୱିଧାହୀନ ଭାବରେ ଅଭିଯୋଗ ପଞ୍ଜୀକରଣ କରିବାକୁ ଅଧ୍ୟକ୍ଷା ରାହତକର ମହିଳାଙ୍କୁ ପରାମର୍ଶ ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସଂସଦ ଖେଳ ମହୋତ୍ସବର ଏକ ଅଂଶ ସ୍ୱରୂପ ଆସନ୍ତା 16 ତାରିଖରେ ନୂଆଦିଲ୍ଲୀରେ ନମୋ ଦୌଡ଼ ମାରାଥନ୍ର ଆୟୋଜନ କରାଯିବ। କର୍ପୋରେଟ୍ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ହର୍ଷ ମାଲହୋତ୍ରା ଆଜି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏହି ମହୋତ୍ସବ ପାଇଁ ପ୍ରାୟ 30,000 କ୍ରୀଡ଼ାବିତ୍ ପଞ୍ଜୀକରଣ କରିଛନ୍ତି। ବିଭିନ୍ନ ବର୍ଗରେ 11ଟି ପ୍ରତିଯୋଗିତା ଅନୁଷ୍ଠିତ ହେବ। କ୍ରୀଡ଼ା ଏବଂ ସୁସ୍ଥତାକୁ ପ୍ରୋତ୍ସାହନ ପ୍ରଦାନ କରିବା ସହିତ ପ୍ରତିଭା ଚିହ୍ନଟ ମାଧ୍ୟମରେ ଯୁବପିଢ଼ିଙ୍କୁ ସଶକ୍ତ କରିବା ସହ ଦେଶ ଗଠନ ଦିଗରେ ବ୍ରତୀ ହେବା ଲକ୍ଷ୍ୟ ନେଇ ମହୋତ୍ସବ ପାଳନ କରାଯାଉଛି ବୋଲି ଶ୍ରୀ ମାଲହୋତ୍ରା କହିଛନ୍ତି।
प्रधानमंत्री जी ने जो निर्देशित सभी सांसदों को किया कि अपने अपने सांसद क्षेत्र में लोकसभा में उन प्रतिभाओं को भी निकालना चाहिए जो हमारे गली मोहल्लों में स्पोर्ट्स खेलते हैं, तो उन्हीं से प्रेरणा लेकर के हमने इस बार सांसद खेल महोत्सव पूर्वी दिल्ली 2025 आज से प्रारंभ कर रहे हैं।
विभिन्न वर्ग रे प्रतियोगिता रे अंशग्रहणकारी को दक्ष प्रशिक्षक क्रीड़ा उपकरण ଏବଂ ସୁବ୍ୟବସ୍ଥିତ ଷ୍ଟାଡିୟମରେ ଖେଳିବାର ସୁଯୋଗ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ମାଲହୋତ୍ରା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ବାରାଣାସୀ ଗସ୍ତ କରି 4 ନୂତନ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ର ଶୁଭାରମ୍ଭ କରିବେ। ନୂତନ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ଗୁଡ଼ିକ ବନାରସ ଖଜୁରାହୋ, ଲକ୍ଷ୍ନୌ ସାହାରନପୁର, ଫିରୋଜପୁର ଦିଲ୍ଲୀ ଏବଂ ଏର୍ଣ୍ଣାକୁଲମ ବେଙ୍ଗାଲୁରୁ ରୁଟ୍ରେ ଚଳାଚଳ କରିବ। ବନାରସ ଖଜୁରାହୋ ମଧ୍ୟରେ ବନ୍ଦେ ଭାରତ ସିଧାସଳଖ ସଂଯୋଗ ସ୍ଥାପନ କରିବ। ଏହାଦ୍ୱାରା ବର୍ତ୍ତମାନ ଚାଲୁଥିବା ସ୍ୱତନ୍ତ୍ର ଟ୍ରେନ୍ଗୁଡ଼ିକ ତୁଳନାରେ ପ୍ରାୟ 2 ଘଣ୍ଟା 40 ମିନିଟ୍ ଯାତ୍ରା ସମୟ ହ୍ରାସ ପାଇବ। ଏହି ବନ୍ଦେ ଭାରତ ଟ୍ରେନ୍ ବାରାଣାସୀ, ପ୍ରୟାଗରାଜ, ଚିତ୍ରକୂଟ ଏବଂ ଖଜୁରାହୋ ସମେତ ଭାରତର ବିଭିନ୍ନ ଧାର୍ମିକ ଏବଂ ସାଂସ୍କୃତିକ ସ୍ଥାନକୁ ସଂଯୋଗ କରିବ। ଲକ୍ଷ୍ନୌ ସାହାରନପୁର ରୁଟ୍ରେ ବନ୍ଦେ ଭାରତ ଯାତ୍ରା ସମୟକୁ 1 ଘଣ୍ଟା ହ୍ରାସ କରିବ। ଏହି ଟ୍ରେନ୍ ଲକ୍ଷ୍ନୌ, ସୀତାପୁର, ଶାହାଜାନପୁର, ବରେଲି, ମୋରଦାବାଦ ଏବଂ ବିଜ୍ନୋର ଯାତ୍ରୀମାନଙ୍କୁ ସୁବିଧା ପ୍ରଦାନ କରିବ। ଫିରୋଜପୁର ଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ୍ ଜାତୀୟ ରାଜଧାନୀ ଏବଂ ପଞ୍ଜାବର ପ୍ରମୁଖ ସହର ଫିରୋଜପୁର, ବଥିନ୍ଦା ଏବଂ ପଟିଆଲା ମଧ୍ୟରେ ସଂଯୋଗକୁ ଦ୍ରୁତତର କରିବ। ଦକ୍ଷିଣ ଭାରତରେ ଏର୍ଣ୍ଣାକୁଲମ ବେଙ୍ଗାଲୁରୁ ବନ୍ଦେ ଭାରତ ଏକ୍ସପ୍ରେସ୍ ଯାତ୍ରା ସମୟକୁ 2 ଘଣ୍ଟା ହ୍ରାସ କରିବ। ଏହି ଟ୍ରେନ୍ ପ୍ରମୁଖ ଆଇଟି ଏବଂ ବାଣିଜ୍ୟିକ କେନ୍ଦ୍ରଗୁଡ଼ିକୁ ସଂଯୋଗ କରିବ। ଆଇସିସି ମହିଳା କ୍ରିକେଟ୍ ବିଶ୍ୱକପ୍ 2025 ବିଜୟୀ ଭାରତୀୟ ମହିଳା କ୍ରିକେଟ୍ ଦଳର ସଦସ୍ୟମାନେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତ କରିଛନ୍ତି। ରାଷ୍ଟ୍ରପତି ମୁର୍ମୁ ବିଜୟୀ ଦଳକୁ ଅଭିନନ୍ଦନ ଜଣାଇ ସେମାନେ ଇତିହାସ ସୃଷ୍ଟି କରିଥିବା କହିଛନ୍ତି। ପରବର୍ତ୍ତୀ ପିଢ଼ି ପାଇଁ ସେମାନେ ଆଦର୍ଶ ପାଲଟିଥିବା ରାଷ୍ଟ୍ରପତି କହିଛନ୍ତି। ରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି, ଦଳ ବିଭିନ୍ନ ଅଞ୍ଚଳ, ସାମାଜିକ ପୃଷ୍ଠଭୂମିକୁ ପ୍ରତିନିଧିତ୍ୱ କରୁଛି।
ଆପ୍ ସବ୍ ସୁପରଷ୍ଟାର ହେ ଯୁବା ପିଢ଼ି ଖାସ୍ କର ଲଡ଼କିଓ ଆପସେ ପ୍ରେରିତ ହୋକର ଜୀବନ ମେ ଆଗେ ବଢ଼ନା ଚାହେଁଗେ। ଆଜ ଆପ୍ ସବ୍ ଶିଖର ପର ହେ, ଶିଖର ପର ବନେ ରହେନା ବହୁତ ବଡ଼ି ଚୁନୌତି ହୋତି ହେ, ଲେକିନ ମୁଝେ ବିଶ୍ୱାସ ହେ କି ଜିନ କ୍ଷମତାଓଁ କେ ବଲ ପର ଆପ୍ ସବ୍ନେ ଇତିହାସ ଲିଖା ହେ, ଉନ୍ହେଁ କ୍ୱାଲିଟିଜ କେ ବଲ ପର ଆପ୍ ଭବିଷ୍ୟ ମେ ଭି ଇଣ୍ଡିଆନ କ୍ରିକେଟ କୋ ଶିଖର ପର ବନାଏ ରଖେଙ୍ଗେ।
କ୍ୱିନ୍ସଲ୍ୟାଣ୍ଡ ଟି20 ମ୍ୟାଚ୍ରେ ଭାରତ 48 ରନ୍ରେ ବିଜୟୀ ହୋଇଛି। କରାରା ଓଭାଲ୍ଠାରେ ଖେଳାଯାଇଥିବା ସିରିଜ୍ର ଏହି ଚତୁର୍ଥ ମ୍ୟାଚ୍ରେ ପ୍ରଥମେ ଟସ୍ ଜିତି ଅଷ୍ଟ୍ରେଲିଆ ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଭାରତ 8 ୱିକେଟ୍ ବିନିମୟରେ 167 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଶୁଭମନ ଗିଲ୍ ସର୍ବାଧିକ 46 ରନ୍ ସଂଗ୍ରହ କରିଥିଲେ। 168 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ 18 ଓଭର 2ଟି ବଲ୍ରେ ସମସ୍ତ ୱିକେଟ୍ ହରାଇ 119 ରନ୍ ସଂଗ୍ରହ କରିପାରିଥିଲା। ଅଷ୍ଟ୍ରେଲିଆ ଦଳ ପକ୍ଷରୁ ଅଧିନାୟକ ମିଚେଲ୍ ମାର୍ସ ସର୍ବାଧିକ 30 ରନ୍ କରିଥିଲେ। ଭାରତର ଅକ୍ଷର ପଟେଲଙ୍କ ଅଲରାଉଣ୍ଡ ସଫଳତା ପାଇଁ ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଚଳିତ ସିରିଜ୍ରେ ଭାରତ 2-1 ଆଗୁଆ ରହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିହାର ବିଧାନସଭାର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ। ଅପରାହ୍ନ 5 ସୁଦ୍ଧା 60%ରୁ ଅଧିକ ମତଦାତା ସାବ୍ୟସ୍ତ କରିଛନ୍ତି ମତାଧିକାର। ବନ୍ଦେ ମାତରମ୍ ସଙ୍ଗୀତର 150ତମ ବର୍ଷ ପୂର୍ତ୍ତି ଅବସରରେ ବର୍ଷବ୍ୟାପୀ କାର୍ଯ୍ୟକ୍ରମକୁ ଆସନ୍ତାକାଲି ନୂଆଦିଲ୍ଲୀରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଆଙ୍ଗୋଲା ଓ ବୋତ୍ସୁଆନାକୁ ଆସନ୍ତା ଶନିବାରଠାରୁ 6-ଦିନିଆ ଗସ୍ତରେ ଯିବେ ରାଷ୍ଟ୍ରପତି। ସଂସଦ ଖେଳ ମହୋତ୍ସବର ଅଂଶସ୍ୱରୂପ ନୂଆଦିଲ୍ଲୀରେ ଆସନ୍ତା 16 ତାରିଖରେ ଆୟୋଜିତ ହେବ ନମୋ ଦୌଡ଼ ମାରାଥନ୍ ଏବଂ କ୍ୱିନ୍ସଲ୍ୟାଣ୍ଡ ଟି20ରେ ଅଷ୍ଟ୍ରେଲିଆକୁ 48 ରନ୍ରେ ପରାସ୍ତ କଲା ଭାରତ ସିରିଜ୍ରେ 2-1 ଆଗୁଆ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।